ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସକାଳେ ପରି ସବୁବେଳେ ଏଇ ସେ ସକାଳେ ମରି ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। କୋଣେ ଅନୁକୋଣେ ଗ୍ରାମରେ ନଗରେ ଶୁଙ୍କର ଶୁଭ ସମାଚାର ଶୁଣାଇବା। ଏଇ ସେ ସକାଳେ ମରି ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। ସୃଷ୍ଟିର ରଚନାକାରୀ ସାଗର ବିଭକ୍ତକାରୀ ପାପରୁ ଉଦ୍ଧାର କରି ନେବେ ସ୍ୱର୍ଗେ ହସ୍ତ ଧରି। ସୃଷ୍ଟିର ରଚନାକାରୀ ସାଗର ବିଭକ୍ତକାରୀ ପାପରୁ ଉଦ୍ଧାର କରି ନେବେ ସ୍ୱର୍ଗେ ହସ୍ତ ଧରି।
ସେ ଆମ ଚାଳକ ପଥ ପ୍ରଦର୍ଶକ, ତାଙ୍କରି ସେ ପଥେ ଆସ ଆଗେଇବା। ଏଇ ସେ ସକାଳେ ମରି ସବୁବେଳେ ଏଇ ସେ ସକାଳେ ମରି ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। ধরি মুকতি মশাল সরবে আগে চাল যিশু হি মুক্তির পথ বলো যিশু সত্য বলো ধরি মুকতি মশাল সরবে আগে চাল যিশু হি মুক্তির পথ বলো যিশু সত্য বলো সে কাই স্বর সারা পৃথিবীর সে কাই স্বর সারা পৃথিবীর তাঙ্ক শ্রী চরণে আস প্রণবিবা এই শেষ কালে মরি সবুবেলে সকালে মরি সবুবেলে সদা প্রভুকর প্রশংসা করিবা সদা প্রভুকর প্রশংসা করিবা কোণে অনুকোণে গ্রামরে নগরে কোণে অনুকোণে গ্রামরে নগরে প্রভু যিশুঙ্কর শুভ সমাচার শুনাইবা এই শেষ কালে মরি সবুবেলে এই শেষ কালে মরি সবুবেলে সদা প্রভুকর প্রশংসা করিবা সদা প্রভুকর প্রশংসা করিবা সদা প্রভুকর প্রশংসা করিবা।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাইবা পাই আমার এই ঠিকনারে যোগাযোগ করন্তু। আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপনমানকু এই কার্যক্রমে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনার আশীর্বাদ করতু। আপনার সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। শত্রু শয়তান হস্তরু আপনার সে সুরক্ষায় রাখন্তু। বিশেষ ভাবে বর্তমান যে করোনা ভাইরস সারা পৃথিবীকে আপনা প্রভাব দেখাউছি, সেই প্রভাবর সেই পরমেশ্বর আপনার সুরক্ষায় রাখু। প্রিয় শ্রোতা, তাহলে প্রেম, তাহলে স্নেহ, তাহলে কৃপা আও তাহলে অনুগ্রহ সদাসর্বদা আপনার সহবর্তী রহু। প্রিয় শ্রোতা, চলন্তু আজি আম্ভে মানে কিছু সময় পবিত্র শাস্ত্র বাইবল ঠু তাহলে জীবনদায়ক বাক্য ধ্যান করিবা। আজির আলোচনা হচ্ছে ঈশ্বরঙ্ক বাক্যর জীব বুণিবা ভাগ তিন। ভাগ এক, ভাগ দুই আমি গতকালি আলোচনা করে সারিছ। তাহলে চলন্তু আজি আমি শেষ ভাগ আলোচনা করিবা। প্রিয় শ্রোতা, খ্রিস্টিয়ান বলি কৌথিবা অনেক লোক অন্য হৃদয়ের সত্যর মঞ্জি ছড়াইবা পাই প্রলোভনকারীঙ্কু সাহায্য করি থাকে। যেমানে ঈশ্বরঙ্ক বাক্যর প্রচার শুনন্তি সেমানে এহাকু ঘরে সমালোচনার বিষয় করন্তি। সেমানে উপদেশ উপরে বিচারে বসি থাকে যেপরি সেমানে অধ্যাপক কিংবা রাজনৈতিক ব্যক্তিঙ্ক কথারে রহিবে। ଯେଉଁ ବାର୍ତ୍ତା ସେମାନଙ୍କୁ ପ୍ରଭୁଙ୍କ ବାକ୍ୟ ଭାବରେ ବିବେଚନା କରିବା ଉଚିତ ତାହା କୌତୁକିଆ ବା ବାଙ୍ଗ୍ୟମକ ମତ୍ୟବ ସହିତ ରହିଥାଏ। ସେବଙ୍କ ଚରିତ୍ର, ଉଦ୍ଦେଶ୍ୟ ଏବଂ କାର୍ଯ୍ୟ ଏବଂ ମଣ୍ଡଳୀର ସାଥୀ ସଦସ୍ୟଙ୍କ ଆଚରଣ ବିଷୟରେ ମୁକ୍ତ ଭାବରେ ଆଲୋଚନା କରାଯାଇଛି। କୋଠର ବିଚାର ଉଚ୍ଚାରଣ କରାଯାଏ। ଗପସପ୍ ବା ଅପବାଦ ପୁନଃବୃତ୍ତି ହୁଏ ଏବଂ ଏହା ଅବିଭକ୍ତ ବ୍ୟକ୍ତିଙ୍କ ଶୁଣାଇରେ ପ୍ରାୟତଃ ଏହି ଜିନିଷଗୁଡ଼ିକ ପିତାମାତାଙ୍କର ଦ୍ୱାରା କଥିତ ନିଜ ସନ୍ତାନମାନଙ୍କର ଶୁଣାରେ ଏପରି ଭାବରେ ଈଶ୍ୱରଙ୍କ ଦୂତମାନଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ବାର୍ତ୍ତା ପ୍ରତି ସମ୍ମାନ ନଷ୍ଟ ହୋଇଯାଏ। ଏହିପରି ଭାବରେ ପରିଚିତ ଖ୍ରୀଷ୍ଟିଆନମାନଙ୍କ ଘରେ ଅନେକ ଯୁବକ ବିଶ୍ୱାସ ଅବିଶ୍ୱାସୀ ଭାବରେ ଶିକ୍ଷିତ ହୁଅନ୍ତି ଏବଂ ପିତାମାତାମାନେ ପ୍ରଶ୍ନ କରନ୍ତି ଯେ ସେମାନଙ୍କ ପିଲାମାନେ ସୁସମାଜର ପ୍ରତି ଏକ କମ୍ ଆଗ୍ରହୀ ଅଟନ୍ତି ଏବଂ ବାଇବଲର ସତ୍ୟତା ଉପରେ ସନ୍ଦେହ କରିବାକୁ ଏତେ ପ୍ରସ୍ତୁତ କାହିଁକି। ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ନୈତିକ ଏବଂ ଧାର୍ମିକ ପ୍ରଭାବ ସହିତ ସେମାନଙ୍କ ନିକଟରେ ପହଞ୍ଚିଥିବା ଏତେ କଷ୍ଟକର। ସେମାନେ ଦେଖନ୍ତି ନାହିଁ ଯେ ସେମାନଙ୍କର ନିଜ ଉଦାହରଣ ସେମାନଙ୍କ ପିଲାମାନଙ୍କର ହୃଦୟକୁ କଠିନ କରିଛି। ଭଲ ମଞ୍ଜି ମୂଲ ନେବାକୁ କୌଣସି ସ୍ଥାନ ପାଇନଥାଏ ଏବଂ ଶୈତାନ ଏହାକୁ ଧରି ନେଇଥାଏ। ଯିଏ ବିହନକୁ ପଥରରେ ଗ୍ରହଣ କରେ ସେ ଶବ୍ଦ ଶୁଣିବା ଏବଂ ଆନନ୍ଦର ଆନନ୍ଦ ପ୍ରାପ୍ତ କରୁଥିବା ବ୍ୟକ୍ତି ସମାନ ଅଟେ। ତଥାପି ସେ ନିଜ ଭିତରେ ମୂଳ ହୋଇନାହିଁ, ମାତ୍ର କିଛି ସମୟ ପାଇଁ ସ୍ଥିର ହୁଏ। କାରଣ ଯେତେବେଳେ ବାକ୍ୟ ହେତୁ ଦୁଃଖ କିମ୍ବା ନିର୍ଯାତନା ସୃଷ୍ଟି ହୁଏ ଏବଂ ଦ୍ୱାରା ସେ ଅସନ୍ତୁଷ୍ଟ ଅଟନ୍ତି। ପଥର ଭୂମିରେ ବୁଣା ଯାଇଥିବା ମଞ୍ଜି ମାଟିର ଗଭୀରତା ପାଇଥିବା ଉଦ୍ଭିଦ ଶୀଘ୍ର ଉତ୍ପନ୍ନ ହୁଏ, କିନ୍ତୁ ମୂଳ ଏହାର ଅଭିବୃଦ୍ଧି ବଜାୟ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ପାଇବା ପାଇଁ ପଥର ଭିତରକୁ ପ୍ରବେଶ କରିବା ପାଇଁ ବା କରିପାରିବ ନାହିଁ ଏବଂ ଏହା ଶୀଘ୍ର ନଷ୍ଟ ହୋଇଯାଏ। ଧର୍ମର ବୃତ୍ତି କରୁଥିବା ଅନେକ ପଥର ଶ୍ରୋତା ଅଟନ୍ତି। ପୃଥିବୀର ସ୍ତର ତଳେ ଥିବା ପଥର ପରି ପ୍ରାକୃତିକ ହୃଦୟର ସ୍ୱାର୍ଥପରତା ସେମାନଙ୍କ ଉତ୍ତମ ଇଚ୍ଛା ଏବଂ ଆଖ୍ୟାଙ୍କାର ମାଟି ତଳେ ରହିଥାଏ। ଆତ୍ମାର ପ୍ରେମ ବଶୀଭୂତ ହୁଏ ନାହିଁ। ସେମାନେ ପାପର ଅଧ୍ୟାତ୍ମିକ ପାପ ଦେଖି ନାହାନ୍ତି ଏବଂ ହୃଦୟ ଏହାର ଦୋଷ ହେତୁ ନମ୍ର ହୋଇନାହିଁ। ଏହି ଶ୍ରେଣୀଟି ସହଜରେ ବିଶ୍ୱାସ କରାଯାଇପାରେ ଏବଂ ଉଜ୍ଜ୍ୱଳ ରୂପାନ୍ତରିତ ପରି ଦେଖାଯାଏ, କିନ୍ତୁ ସେମାନଙ୍କର କେବଳ ଏକ ଆଧ୍ୟାତ୍ମିକ ଅର୍ଥ ବା ଧର୍ମ ଅଟେ। ପ୍ରିୟସତା, ଏହା ନୁହେଁ ଯେ ପୁରୁଷମାନେ ତୁରନ୍ତ ବାକ୍ୟ ଗ୍ରହଣ କରନ୍ତି କିମ୍ବା ସେମାନେ ଏଥିରେ ଆନନ୍ଦିତ ହୁଅନ୍ତି, କାରଣ ସେମାନେ ଦୂରେଇ ଯାଆନ୍ତି। ଯଥା ଶୀଘ୍ର ମଧ୍ୟ ତ୍ରାଣକର୍ତ୍ତାଙ୍କ ଡାକ ଶୁଣନ୍ତି, ସଙ୍ଗେ ସଙ୍ଗେ ଉଠିଗଲେ, ସମସ୍ତଙ୍କୁ ଛାଡ଼ି ତାଙ୍କ ଅନୁସରଣ କଲେ। ଈଶ୍ୱରୀୟ ବାକ୍ୟ ଆମ ହୃଦୟକୁ ଆସିବା ମାତ୍ରେ ଈଶ୍ୱରଙ୍କ ଆମକୁ ଏହା ଗ୍ରହଣ କରିବାକୁ ଇଚ୍ଛା କରନ୍ତି ଏବଂ ଏହାକୁ ଆନନ୍ଦରେ ଗ୍ରହଣ କରିବା ଠିକ୍। ଅନୁତାପ କରୁଥିବା ଜଣେ ପାପୀ ଉପରେ ଆନନ୍ଦ ସ୍ୱର୍ଗରେ ରହିବ, ଏହିପରି ଲୁକ 15:7 କୁହେ। ଏବଂ ଆତ୍ମା ଉପରେ ଆନନ୍ଦ ଅଛି ଯାହା ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରେ। କିନ୍ତୁ ଯେଉଁମାନେ ଦୃଷ୍ଟାନ୍ତରେ ଅଛନ୍ତି ସେମାନେ ତୁରନ୍ତ ବାକ୍ୟ ଗ୍ରହଣ କରିବେ ବୋଲି କୁହାଯାଏ। ଖର୍ଚ୍ଚ ଗଣନା କରନ୍ତି ନାହିଁ। ଈଶ୍ୱରଙ୍କ ବାକ୍ୟ ସେମାନଙ୍କ ପାଇଁ କ'ଣ ଆବଶ୍ୟକ କରେ ତାହା ସେମାନେ ବିଚାର କରନ୍ତି ନାହିଁ। ସେମାନେ ସେମାନଙ୍କର ଜୀବନର ସମସ୍ତ ଅଭ୍ୟାସ ସହିତ ଏହାକୁ ସମ୍ମାନକୁ ଆଣନ୍ତି ନାହିଁ ଏବଂ ନିଜ ନିୟନ୍ତ୍ରଣରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରନ୍ତି। ପ୍ରିୟସତା, ଉଦ୍ଭିଦର ମୂଳ ମାଟିର ଗଭୀର ଆଘାତରେ ଏବଂ ଦୃଶ୍ୟରୁ ଲୁହାୟତ ହୋଇ ଉଦ୍ଭିଦର ଜୀବନ ପୋଷକ କରେ। ତେଣୁ ଖ୍ରୀଷ୍ଟିଆନ ସହିତ ବିଶ୍ୱାସ ଦ୍ୱାରା, ଖ୍ରୀଷ୍ଟଙ୍କ ସହିତ ଆତ୍ମାର ଆଦୃଶ୍ୟ ମିଳନ ଦ୍ୱାରା ଆଧ୍ୟାତ୍ମିକ ଜୀବନ ସୃଷ୍ଟି କର। ପ୍ରିୟସତା, କିନ୍ତୁ ପଥର ଭୂମି। ଶ୍ରୋତାମାନେ, ଖ୍ରୀଷ୍ଟଙ୍କ ପରିବର୍ତ୍ତେ ଆତ୍ମା ଉପରେ ନିର୍ଭର କରନ୍ତି। ସେମାନେ ସେମାନଙ୍କର ଭଲ କାର୍ଯ୍ୟ ଏବଂ ଭଲ ପ୍ରେରଣା ଉପରେ ବିଶ୍ୱାସ କରନ୍ତି ଏବଂ ନିଜ ଧାର୍ମିକତାରେ ଶକ୍ତିଶାଳୀ ଅଟନ୍ତି। ସେମାନେ ପ୍ରଭୁଙ୍କଠାରେ ଓ ତାଙ୍କ ଶକ୍ତିରେ ଶକ୍ତିଶାଳୀ ନୁହନ୍ତି। ଏପରି ଜଣେ ନିଜ ଭିତରେ ମୂଳ ନାହିଁ, କାରଣ ସେ ଖ୍ରୀଷ୍ଟଙ୍କ ସହିତ ଜଡ଼ିତ ନୁହନ୍ତି। ଗରମ, ଗ୍ରୀଷ୍ମ, ସୂର୍ଯ୍ୟ, ଯାହା କଠିନ ଶସ୍ୟକୁ ଶକ୍ତିଶାଳୀ କରେ ଏବଂ ପଛେ ଯାହା ମୂଳର ଗଭୀରତା ନଥାଏ, ତେଣୁ ଯିଏ ନିଜ ଭିତରେ ମୂଳ ନଥାଏ କିଛି ସମୟ ପାଇଁ ସ୍ଥିର କରେ, କିନ୍ତୁ ଯେତେବେଳେ ଶବ୍ଦ ବା ବାକ୍ୟ ହେତୁ ଦୁଃଖ କିମ୍ବା ନିର୍ଯାତନା ସୃଷ୍ଟି ହୁଏ ସେତେବେଳେ ସେ ବିରକ୍ତ ହୁଅନ୍ତି। ଅନେକ ପାପରୁ ମୁକ୍ତି ପାଇବା ପରିବର୍ତ୍ତେ ଦୁଃଖରୁ ରକ୍ଷା ପାଇବା ପାଇଁ ସୁସମାଚାର ଗ୍ରହଣ କରନ୍ତି। ସେମାନେ ଏକ ମୃତ୍ୟୁ ପାଇଁ ଆନନ୍ଦ କରନ୍ତି, କାରଣ ସେମାନେ ଭାବନ୍ତି ଯେ ଧର୍ମ ସେମାନଙ୍କୁ କଷ୍ଟ ଏବଂ ପରୀକ୍ଷାରୁ ମୁକ୍ତ କରିବ। ଜୀବନ ସେମାନଙ୍କ ସହିତ ସୁରୁଖୁରୁରେ ଗଠି କରୁଥିବା ବେଳେ ସେମାନେ କ୍ରମାଗତ ଖ୍ରୀଷ୍ଟିଆନ ପାଇଁ ଦେଖାଯାଏ, କିନ୍ତୁ ସେମାନଙ୍କ ପ୍ରଲୋଭନର ଜ୍ୱଳନ୍ତ ପରୀକ୍ଷଣ ତଳେ ଜ୍ୱଳନ୍ତ ବା ଦୁର୍ବଳ ହୁଅନ୍ତି। ସେମାନେ ଖ୍ରୀଷ୍ଟଙ୍କ ପାଇଁ ଅପମାନ ସହିତ ପାରିବେ ନାହିଁ। ଯେତେବେଳେ ଈଶ୍ୱରଙ୍କ ବାକ୍ୟ କିଛି ପ୍ରିୟ ପାପକୁ ସୂଚିତ କରେ କିମ୍ବା ଆତ୍ମା ଅସ୍ୱୀକାର କିମ୍ବା ବଳିଦାନ ଆବଶ୍ୟକ କରେ, ସେମାନେ ବିରକ୍ତ ହୁଅନ୍ତି। ଏହା ସେମାନଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କ ଅଧ୍ୟାତ୍ମିକ ପରିଶ୍ରମ କରିବାକୁ ପଡ଼ିବ। ସେମାନେ ବର୍ତ୍ତମାନ ବା ବର୍ତ୍ତମାନର ଅସୁବିଧା ଏବଂ ପରୀକ୍ଷାକୁ ଦେଖିବ ବା ଦେଖନ୍ତି ଏବଂ ଅନନ୍ତ ବାସ୍ତବତାକୁ ଭୁଲି ଯାଆନ୍ତି। ଯୀଶୁଙ୍କୁ ଛାଡ଼ିଥିବା ଶିଷ୍ୟମାନଙ୍କ ପରି ସେମାନେ ମଧ୍ୟ କହିବାକୁ ପ୍ରସ୍ତୁତ। ଏହା ଏକ କଷ୍ଟଦାୟକ କଥା, କିଏ ଏହା ଶୁଣିପାରିବ? ପ୍ରିୟ ଶ୍ରୋତା, ବହୁତ ଲୋକ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କ ସେବା କରିବାକୁ ଦାବି କରନ୍ତି, କିନ୍ତୁ ତାଙ୍କ ବିଷୟରେ କୌଣସି ପରୀକ୍ଷାମୂଳକ ଜ୍ଞାନ ନାହିଁ। ତାଙ୍କର ଇଚ୍ଛା ପୂରଣ କରିବାକୁ ସେମାନଙ୍କ ଇଚ୍ଛା ପବିତ୍ର ଆତ୍ମାଙ୍କ ଗଭୀର ବିଶ୍ୱାସ ଉପରେ ନୁହେଁ, ସେମାନଙ୍କ ପ୍ରବୃତ୍ତି ଉପରେ ଆଧାରିତ। ସେମାନଙ୍କ ଆଚରଣ ଈଶ୍ୱରଙ୍କ ନିୟମ ସହିତ ସମାନ ନୁହେଁ। ସେମାନଙ୍କ ଖ୍ରୀଷ୍ଟଙ୍କୁ ସେମାନଙ୍କ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବାକୁ ସ୍ୱୀକାର କରନ୍ତି, କିନ୍ତୁ ସେମାନେ ବିଶ୍ୱାସ କରନ୍ତି ନାହିଁ ଯେ ସେ ସେମାନଙ୍କୁ ସେମାନଙ୍କର ପାପ ଦୂର କରିବାକୁ ଶକ୍ତି ଦେବେ। ଜୀବନ ତ୍ରାଣକର୍ତ୍ତା ସହିତ ସେମାନଙ୍କ ବ୍ୟକ୍ତିଗତ ସମ୍ପର୍କ ନାହିଁ ଏବଂ ସେମାନଙ୍କର ଚରିତ୍ରଗୁଡ଼ିକ ଉଭୟ ବଂଶାନୁକ୍ରମେଙ୍କ ଏବଂ ଚାଷ କରାଯାଉଥିବା ତ୍ରୁଟି ପ୍ରକାଶ କରନ୍ତି। ପ୍ରିୟ ଶ୍ରୋତା, ପବିତ୍ର ଆତ୍ମାଙ୍କ ସଂସ୍ଥାକୁ ସାଧାରଣ ଉପାୟରେ ସହମିତ ହେବା ଗୋଟିଏ କଥା ଏବଂ ଅନ୍ୟ କାର୍ଯ୍ୟକୁ ଅନୁତାପକ ଆହ୍ୱାନ କରୁଥିବା ବ୍ୟକ୍ତି ଭାବରେ ଗ୍ରହଣ କରିବା। ଅନେକ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନତାର ଅନୁଭବ କରନ୍ତି, ଆତ୍ମା ଏବଂ ପାପର ଦାସତ୍ୱର ହୃଦୟଙ୍ଗମ କରନ୍ତି। ସେମାନେ ସଂସ୍କାର ପାଇଁ ପ୍ରୟାସ କରନ୍ତି, କିନ୍ତୁ ସେମାନେ ନିଜକୁ କୃଶରେ ଚଢ଼ନ୍ତି ନାହିଁ। ସେମାନେ ନିଜ ଇଚ୍ଛା ପୂରଣ କରିବା ପାଇଁ ଈଶ୍ୱରୀୟ ଶକ୍ତି ଅନ୍ୱେଷଣ କରି ନିଜକୁ ସମ୍ପୂର୍ଣ୍ଣ ଭାବରେ ଖ୍ରୀଷ୍ଟଙ୍କ ହାତରେ ଦିଅନ୍ତି ନାହିଁ। ଈଶ୍ୱରୀୟ ଅନୁସରଣ ପରେ ସେମାନେ ଗଢ଼ିବାକୁ ଇଚ୍ଛୁକ ନୁହନ୍ତି। ସାଧାରଣ ଉପାୟରେ ସେମାନେ ସେମାନଙ୍କର ଅସମ୍ପୂର୍ଣ୍ଣତା ସ୍ୱୀକାର କରନ୍ତି, କିନ୍ତୁ ସେମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ପାପ ଛାଡ଼ନ୍ତି ନାହିଁ। ପ୍ରତ୍ୟେକ ଭୁଲର କାର୍ଯ୍ୟ ସହିତ ପୁରୁଣା ସ୍ୱାର୍ଥର ପ୍ରକୃତି ଶକ୍ତି ହାସଲ କରନ୍ତି। ପ୍ରିୟ ଶ୍ରୋତା, ଏହି ଆତ୍ମାମାନଙ୍କ ପାଇଁ ଏକମାତ୍ର ଭରସା ହେଉଛି ନିଜେ ଖ୍ରୀଷ୍ଟଙ୍କ ବାକ୍ୟରେ ସତ୍ୟ ହୃଦୟଙ୍ଗ କରିବା। ତୁମେ ପୁନର୍ବାର ଜନ୍ମ ହେବା ଉଚିତ, ଏହିପରି ଯୀଶୁ ଖ୍ରୀଷ୍ଟ କହିଥିଲେ। ଯଦି କୌଣସି ବ୍ୟକ୍ତି ଉପରେ ଜନ୍ମ ନ ହୁଏ ତେବେ ଈଶ୍ୱରଙ୍କ ରାଜ୍ୟ ଦେଖିପାରିବ ନାହିଁ, ଏହିପରି ଜହନ ଆମମାନଙ୍କୁ କହୁଛି ଜହନ 3:3। ପ୍ରିୟ ଶ୍ରୋତା, ପ୍ରକୃତ ପବିତ୍ରତା ହେଉଛି ଈଶ୍ୱରଙ୍କ ସେବାର ସମ୍ପୂର୍ଣ୍ଣତା। ଏହା ହେଉଛି ପ୍ରକୃତ ଖ୍ରୀଷ୍ଟିଆନ ଜୀବନର ଅବସ୍ଥା। ଖ୍ରୀଷ୍ଟ ଏକ ଅବିଭକ୍ତ ସେବା ପାଇଁ ସଂରକ୍ଷିତ ସମର୍ପଣ ସେ ହୃଦୟ ମନ ଆତ୍ମା ଶକ୍ତି ଆବଶ୍ୟକ କରନ୍ତି। ଆତ୍ମାକୁ ସମ୍ମାନ କରିବା ଉଚିତ ନୁହେଁ। ଯିଏ ନିଜ ପାଇଁ ବଞ୍ଚେ ସେ ଖ୍ରୀଷ୍ଟୀୟ ନୁହେଁ। ପ୍ରେମ କାର୍ଯ୍ୟର ନୀତି ହେବା ଜରୁରୀ। ପ୍ରେମ ହେଉଛି ସ୍ୱର୍ଗ ଏବଂ ପୃଥିବୀରେ ଈଶ୍ୱରଙ୍କ ସରକାରର ଅନନ୍ତ୍ୟ ନୀତି ଏବଂ ଏହା ଖ୍ରୀଷ୍ଟିଆନ ଚରିତ୍ରର ମୂଳଦୁଆ ହେବା ଜରୁରୀ। ଏହା କେବଳ ତାଙ୍କୁ ସ୍ଥିର କରିପାରେ। ଏହା କେବଳ ତାଙ୍କୁ ପରୀକ୍ଷା ଏବଂ ପ୍ରଲୋଭନକୁ ପ୍ରତିରୋଧ କରିବାକୁ ସକ୍ଷମ କରିପାରିବ। ପ୍ରିୟ ଶ୍ରୋତା, ବଳିଦାନରେ ପ୍ରେମ ପ୍ରକାଶ ପାଇବ। ମୁକ୍ତିର ଯୋଜନା ବଳିଦାନରେ ରଖାଯାଇଥିଲା। ଏକ ବଳି ଏତେ ବ୍ୟାପକ ଏବଂ ଗଭୀର ଏବଂ ଉଚ୍ଚ ଯେ ଏହା ଅମୂଲ୍ୟ ଅଟେ। ଖ୍ରୀଷ୍ଟ ଆମ ପାଇଁ ସମସ୍ତଙ୍କୁ ଦେଇଛନ୍ତି ଏବଂ ଯେଉଁମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି ସେମାନେ ସେମାନଙ୍କର ମୁକ୍ତିଦାତା ପାଇଁ ସମସ୍ତଙ୍କୁ ବଳିଦାନ ଦେବାକୁ ପ୍ରସ୍ତୁତ ହେବେ। ତାଙ୍କ ସମ୍ମାନ ଏବଂ ଗୌରବର ଚିନ୍ତା ଅନ୍ୟ କିଛି ଆଗରେ ଆସିବ। ପ୍ରିୟସତା, ଯଦି ଆମେ ଯୀଶୁଙ୍କୁ ପ୍ରେମ କରୁ ତେବେ ଆମେ ତାଙ୍କ ପାଇଁ ବଞ୍ଚିବା, ତାଙ୍କ ନିକଟରେ ଆମର ଧନ୍ୟବାଦ ଅର୍ପଣ କରିବା, ତାଙ୍କ ପାଇଁ ପରିଶ୍ରମ କରିବା, ଭଲ ପାଇବା, ଅତି ପରିଶ୍ରମ ହାଲୁକା ହେବା, ତାଙ୍କ ପାଇଁ ଆମେ ଲୋଭ ବୁଝିବା, ଯନ୍ତ୍ରଣା ଏବଂ ପରିଶ୍ରମ ଏବଂ ବଳିଦାନ ମନୁଷ୍ୟର ପରିତ୍ରାଣର ପାଇଁ ତାଙ୍କର ଆକାଂକ୍ଷା ସହିତ ଆମେ ସହାନୁଭୂତି କରିବୁ। ସେ ଆମମାନଙ୍କ ପାଇଁ ସମାନ କୋମଳ ଇଚ୍ଛା ଅନୁଭବ କରିବେ। ଏହା ହେଉଛି ଖ୍ରୀଷ୍ଟୀୟ ଧର୍ମ। ପ୍ରିୟସତା, ଏହାର କୌଣସି ଅଭାବ ହେଉଛି ଏକ ପ୍ରତାରଣା। କୌଣସି ସତ୍ୟର ସିଦ୍ଧାନ୍ତ ବା ଶିଷ୍ୟତ୍ୱ ବୃତ୍ତି କୌଣସି ପ୍ରାଣକୁ ବଞ୍ଚାଇବ ନାହିଁ। ଆମ୍ଭେମାନେ ଖ୍ରୀଷ୍ଟଙ୍କର ନୁହନ୍ତି ସେମାନେ ଯେପର୍ଯ୍ୟନ୍ତ ଆମ୍ଭେମାନେ ତାଙ୍କର ସମ୍ପୂର୍ଣ୍ଣ ନୁହେଁ। ଖ୍ରୀଷ୍ଟିଆନ ଜୀବନର ଅର୍ଦ୍ଧ ହୃଦୟ ଦ୍ୱାରା ପୁରୁଷମାନେ ଉଦ୍ଦେଶ୍ୟରେ ଦୁର୍ବଳ ହୋଇ ଇଚ୍ଛାରେ ପରିପୂର୍ଣ୍ଣଶୀଳ ହୁଅନ୍ତି। ଉଭୟ ଆତ୍ମା ଏବଂ ଖ୍ରୀଷ୍ଟଙ୍କ ସେବା କରିବାର ପ୍ରୟାସଜନକୁ ଏକ ପଥର ଶ୍ରୋତା କରିଥାଏ ଏବଂ ଯେତେବେଳେ ତାଙ୍କ ଉପରେ ପରୀକ୍ଷା ଆସେ ସେ ସହ୍ୟ କରିବେ ନାହିଁ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱର ଯିଏକି ଆମ୍ଭମାନଙ୍କ ପାଇଁ କୃଷରେ ହତ ହୋଇଛନ୍ତି ସେ ନିଜେ ଆମମାନଙ୍କ ପାଇଁ ସହିଥିଲେ। ଚାଲନ୍ତୁ ତାଙ୍କଠାରେ ବିଶ୍ୱାସ କରି ଯେପରି ସେହି ବୀଜ ଆମ ହୃଦୟରେ ଭଲ ଭାବରେ ରହିପାରିବ ସେହିପରି ଆମେ ତାଙ୍କଠାରେ ବିଶ୍ୱାସ କରିବା, ଆମ ଭରସା କରିବା। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଆମେ ତାଙ୍କଠାରେ ସମର୍ପଣ କରି ତାଙ୍କ ବାକ୍ୟରେ ବିଶ୍ୱାସ କରି ତାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଆନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣିଲ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ହେ ପ୍ରେମମୟ ପିତା, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍।
ଜନଙ୍କର ସମାରୋହେ ତାଙ୍କ କର ପ୍ରଶଂସା କର, ସଦା ପ୍ରଭୁଙ୍କର ସ୍ତୁତି କର।
ସ୍ତୁତିକାର ସ୍ତୁତିକାର ଯେତେ ଆନନ୍ଦ କରନ୍ତୁ ନିର୍ମାଣ କର୍ତ୍ତାଙ୍କ ଠାରେ ସିଓନ ନିବାସୀ ଉଲ୍ଲାସ କରନ୍ତୁ ରାଜାଙ୍କର ନିକଟରେ ମନୋନୀତ ଯେତେ ଆନନ୍ଦ କରନ୍ତୁ ନିର୍ମାଣ କର୍ତ୍ତାଙ୍କ ଠାରେ ସିଓନ ନିବାସୀ ଉଲ୍ଲାସ କରନ୍ତୁ ରାଜାଙ୍କର ନିକଟରେ ନାଚି ନାଚି ଗାଇ ତାହାଙ୍କ ନାମର କର ପ୍ରଶଂସା କର ତାରା ବୀଣା ବାଦ୍ୟ ବଜାଇ ତାଙ୍କର କର ମହିମା କର ସଦା ପ୍ରଭୁଙ୍କର ସ୍ତୁତି କର ସ୍ତୁତି କର ସ୍ତୁତି କର
প্রিয় শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব আপনার মতামত জনাইব আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA অথবা ডাউনলোড করন্তু আমার মোবাইল অ্যাপ আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু ঈশ্বর আপনকু আশীর্বাদ করন্তু ধন্যবাদ।